ମୁଁ ଭୁବନେଶ୍ୱର 22 ନମ୍ବର ୱାର୍ଡର ଶ୍ୟାମପୁରରେ ପୁଷ୍ପଲତା ବେହେରା ଜଣେ ବାସିନ୍ଦା କହୁଛି। ଆମର ଯୋଉ ବୟସ୍କ ବୃଦ୍ଧାବୃଦ୍ଧି ମାନେ ଅଛନ୍ତି ସେମାନେ ତାଙ୍କର ଭତ୍ତା ହାତରେ ଦଉନାହାନ୍ତି ଏବଂ ସେ ଯୋଉ ବ୍ୟାଙ୍କ ଯାଉଛନ୍ତି ଭତ୍ତା ଆଣିବା ପାଇଁ ତାଙ୍କର ଫିଙ୍ଗର ପ୍ରିଣ୍ଟ ନଉନି, ସେ ବ୍ୟାଙ୍କ ବାଲା ପଇସା ଦଉନାହାନ୍ତି। ତ ବୁଢା ବୁଢୀ ମାନେ ଅସୁବିଧା ହଉଛନ୍ତି ଚଳିବା ପାଇଁ, ଚଳି ପାରୁନାହାନ୍ତି, ଯାଇପାରୁନାହାନ୍ତି, ଯିବା ଆସିବାର ଅସୁବିଧା ହଉଛି, ପଇସା ଆଣିବାର ଅସୁବିଧା ହଉଛି, ସେମାନେ ଚଳି ପାରୁନାହାନ୍ତି, ଚଳିବାର ଅସୁବିଧା ହଉଛି। ତ ଯେମିତି ଆର୍ଥରେ ଦଉଥିଲେ ଆସିକି ଭତ୍ତା ଗାଁ ମାନଙ୍କରେ, ସେମିତି ଯଦି ମୁଁ ଅନୁରୋଧ କରୁଛି ସେମିତି ଆସି ଆମ ଗାଁରେ ବୃଦ୍ଧାବୃଦ୍ଧି ମାନଙ୍କୁ ଭତ୍ତା ଦିଅନ୍ତୁ।